ଆଶା ବାନ୍ଧି ରହେ ପକ୍ଷୀ କିଏ ତୁମେ ଜାଣିଛ କି ତାର ନାମ କି କହି ତାକୁ ଛଳନା ପୁଣି କି କହି ତାକୁ ଦେହ ଧୁଏଲେ ନଦୀ ଜଳ ଛୁଏ ନାହିଁ ତରୁ ଡାଳେ ବସି ଗୀତ ଗାଏ ହେଲେ ତରୁ ଫଳ ଖାଏ ନାହିଁ ସ୍ୱପ୍ନର ଗ୍ରାମ ଶେଷେ ସତ୍ୟର ମଶାଣିରେ ଅନାମିକା ଏକ ଇତିହାସ ତାର ଆରମ୍ଭ ହିଅନ୍ତିମ କି କହି ତାକୁ ଛଳନା ପୁଣି କି କହି ତାକୁ ଅତିଥି ସେ ସବୁ ଭରେ ନିଆରି ଖେଳେ ସେ ନିଆରି ପହଁରେ ଦେହ ତା ଜଳେ ନା ତିଳେ ସ୍ୱର୍ଗର ସରସିରେ ନର୍କର ସତ ଦଳେ ଅବୁଝା ଅଳିର ସନ୍ଧ୍ୟା ବେଳାରେ ବସିବାର ପରିଣାମ